ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ଚନ୍ଦ୍ରବାବୁ ନାଇଡୁ. ତାଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର 24 ଜଣ ସଦସ୍ୟ ନେଲେ ଶପଥ. ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ଗଢ଼ିବ ସରକାର. ଦଳର ବରିଷ୍ଠ ନେତା ମୋହନ ଚରଣ ମାଝି ଆଜି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ. ଜାମ୍ମୁ କାଶ୍ମୀର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ସିଆର୍ପିଏଫ୍ ଯବାନ ଶହୀଦ. ଗାଜାର ଉତ୍ତର ୱେଷ୍ଟବ୍ୟାଙ୍କରେ ଇସ୍ରାଏଲ୍ ସେନାଙ୍କ ଆକ୍ରମଣରେ 6 ଜଣ ପାଲେଷ୍ଟାଇନୀଙ୍କର ମୃତ୍ୟୁ. ଏବଂ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ନାମିବିଆ ଅଷ୍ଟ୍ରେଲିଆଠାରୁ 9 ୱିକେଟ୍ରେ ପରାସ୍ତ. ଭାରତ ଓ ଆମେରିକା ମଧ୍ୟରେ ଆଜି ହେବ ମୁକାବିଲା. ତେଲୁଗୁଦେଶମ ପାର୍ଟି ଅଧ୍ୟକ୍ଷ ଏନ୍ ଚନ୍ଦ୍ରବାବୁ ନାଇଡୁ ଆଜି ପୂର୍ବାହ୍ନ 11:27ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି. ବିଜୟୱାଡ଼ା ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ଥିବା କେଶରପଲ୍ଲୀ ଆଇଟି ପାର୍କରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଏସ୍ ଅବଦୁଲ ନଜିର ଶପଥ ପାଠ କରାଇଥିଲେ. ଶ୍ରୀ ନାଇଡୁଙ୍କ ସହ ଅନ୍ୟ 24 ଜଣ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି. ତାଙ୍କ ମଧ୍ୟରେ ଜନସେନା ପାର୍ଟିର 3 ଜଣ ଏବଂ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ଅନ୍ତର୍ଭୁକ୍ତ. ଜନସେନା ପାର୍ଟିର କେ ପବନ କଲ୍ୟାଣ, ଟିଡିପିର ସାଧାରଣ ସମ୍ପାଦକ ନାରା ଲୋକେଶ ଏବଂ ବିଜେପି ନେତା ସତ୍ୟକୁମାର ଯାଦବ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ନେଇଛନ୍ତି. ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଜେପି ନଡ୍ଡା, ନୀତିନ ଗଡ଼କରୀ, ଜି କିଶନ ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ. ସେହିଭଳି ଏନ୍ଡିଏ ମେଣ୍ଟର ଚିରାଗ ପାଶ୍ୱାନ, ରାମଦାସ ଅଠାବଲେ, ଜିତିନ କୁମାର ମାନ୍ଝି, ଅନୁପ୍ରିୟା ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ, ସୁପ୍ରିମ୍କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ୍ଭି ରମନ୍ନା, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ପନିନ୍ସେଲଭମ୍, ଚଳଚ୍ଚିତ୍ର ତାରକା ଚିରଞ୍ଜୀବୀ ରଜନୀକାନ୍ତ ପ୍ରମୁଖ ଏହି ସମାରୋହରେ ଯୋଗ ଦେଇଥିଲେ. ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସର ମଧ୍ୟ କୂଟନୀତିଜ୍ଞ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ. ବରିଷ୍ଠ ବିଜେପି ନେତା ମୋହନ ଚରଣ ମାଝି ଆଜି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଭୁବନେଶ୍ୱରର ଜନତା ମଇଦାନଠାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟପାଳ ରଘୁବର ଦାସ ଶ୍ରୀ ମାଝିଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଏବଂ ଶ୍ରୀ ମାଝି ରାଜ୍ୟର 15ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶ୍ରୀ ମାଝିଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ଗ୍ରହଣ କରିବେ। ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସି ସର୍ବସମ୍ମତିକ୍ରମେ ଶ୍ରୀ ମାଝିଙ୍କୁ ନେତା ଭାବେ ମନୋନୀତ କରାଯାଇଥିଲା। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ଏହାପରେ ଶ୍ରୀ ମାଝିଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କ ନିକଟରେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଏବଂ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମାଝି ଭୁବନେଶ୍ୱରସ୍ଥିତ ନବୀନ ନିବାସଠାରେ ପହଞ୍ଚ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରିଛନ୍ତି। ଶ୍ରୀ ପଟ୍ଟନାୟକ ଶପଥ ଗ୍ରହଣ ସମାରୋହରେ ଯୋଗଦେଇ ନୂଆ ସରକାରଙ୍କୁ ଆଶୀର୍ବାଦ କରିବା ମୋର ଆଶା ବୋଲି ଶ୍ରୀ ମାଝି ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ମାଝି କେନ୍ଦୁଝର ସଦର ଆସନରୁ ଚତୁର୍ଥ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। 2000, 2004, 2019 ଏବଂ 2024ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବିଧାୟକ ଦଳର ନେତା ଭାବେ ମନୋନୀତ ହେବା ପରେ ଶ୍ରୀ ମାଝି କହିଛନ୍ତି ଲୋକଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଉପରେ ତାଙ୍କ ସରକାର ପ୍ରାଥମିକତା ଦେବ। ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବା କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବିଧାନସଭା ଆସନରୁ ଷଷ୍ଠ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେହିଭଳି ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ପ୍ରଭାତୀ ପରିଡ଼ା ନିମାପଡ଼ା ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ମାଳଦ୍ୱୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ଉଦ୍ଦେଶ୍ୟରେ ସରକାରୀ ଗସ୍ତରେ ତାଙ୍କର ଭାରତ ଗସ୍ତ ସଫଳ ହୋଇଛି। ମାଳଦ୍ୱୀପକୁ ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଶପଥ ଗ୍ରହଣ ସମାରୋହରେ ଯୋଗଦେବା ଲାଗି ଶ୍ରୀ ମୋଦିଙ୍କ ନିମନ୍ତ୍ରଣ ପାଇଁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି। ଦୁଇ ଦେଶ ମଧ୍ୟରେ ରହିଥିବା ସମ୍ପର୍କ ତାଙ୍କ ଗସ୍ତ ଯୋଗୁଁ ଅଧିକ ସୁଦୃଢ଼ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶପଥ ଗ୍ରହଣ ସମାରୋହ ପରେ ଶ୍ରୀ ମୋଇଜୁଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ପାରସ୍କରିକ ସମ୍ପର୍କ ବୃଦ୍ଧି ଏବଂ ବିଭିନ୍ନ କ୍ଷେତ୍ରରେ ସହଭାଗିତା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଜାମ୍ମୁ କାଶ୍ମୀର କାଠୁଆ ଏବଂ ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଭିନ୍ନ ଭିନ୍ନ ଗୁଳି ବିନିମୟ ଘଟଣାରେ ଜଣେ ସିଆର୍ପିଏଫ୍ ଯବାନ ଶହୀଦ ହେବା ସହ ଛଅ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆକାଶବାଣୀର ଜାମ୍ମୁ ସମ୍ଭାଦଦାତା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଡୋଡା ଜିଲ୍ଲାରେ ରାଷ୍ଟ୍ରୀୟ ରାଇଫଲ୍ସର ପାଞ୍ଚ ଜଣ ଯବାନ ଏବଂ ସ୍ୱତନ୍ତ୍ର ପୁଲିସ୍ ବଳୟର ଜଣେ ଯବାନ ଆହତ ହୋଇଛନ୍ତି। ଭଦରୱା ଏବଂ ପଠାନକୋଟ ରାସ୍ତାର ଚତରଗାଲା ଚେକ୍ପୋଷ୍ଟରେ ଆତଙ୍କବାଦୀଙ୍କ ପକ୍ଷରୁ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ଅତିରିକ୍ତ ସୁରକ୍ଷାକର୍ମୀ ସେଠାରେ ପହଞ୍ଚ ସର୍ଚ୍ଚ ଅପରେସନ୍କୁ ଜୋରଦାର କରିଛନ୍ତି। ସେହିଭଳି ଗତ ରାତିରେ କାଠୁଆ ଜିଲ୍ଲାର ହୀରାନଗର ସେକ୍ଟରର ସାଇଦା ସୁଖଲ ଗ୍ରାମ ନିକଟରେ ସିଆର୍ପିଏଫ୍ ଦଳ ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ଼ ଯୋଗୁଁ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ଯବାନ ଶହୀଦ ହୋଇଥିଲେ। ସେଠାରେ ସୁରକ୍ଷାକର୍ମୀଙ୍କ ତନାଘନା ଏବଂ ପାଲଟା ଗୁଳିମାଡ଼ ଘଟଣାରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସୀମାପାର କରି ଭାରତରେ ପ୍ରବେଶ କରିଥିବା ଏହି ଆତଙ୍କବାଦୀଙ୍କ ମଧ୍ୟରୁ ଏବେ ବି ଆଉ କେତେଜଣ ସେଠାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ସେହି ଅଞ୍ଚଳକୁ ସୁରକ୍ଷା ବାହିନୀ ଘେରାଉ କରି ଘରକୁ ଘର ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ସୂଚନାଯୋଗ୍ୟ ନିକଟରେ ଆତଙ୍କବାଦୀଙ୍କ ଗୁଳିମାଡ଼ ଯୋଗୁଁ ଶିବଖୁରୀ ମନ୍ଦିରରୁ କଟ୍ରା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଘାଟିରୁ ଗଳିପଡ଼ିବାରୁ ନଅ ଜଣ ଯାତ୍ରୀଙ୍କର ମୃତ୍ୟୁ ହେବା ସହ ବହୁ ଯାତ୍ରୀ ଆହତ ହୋଇଥିଲେ। ଗାଜାର ଉତ୍ତର ଓ୍ୱେଷ୍ଟବ୍ୟାଙ୍କରେ ଇସ୍ରାଏଲ୍ ସେନାଙ୍କ ଆକ୍ରମଣରେ ଛଅ ଜଣ ପାଲେଷ୍ଟିନୀଙ୍କର ମୃତ୍ୟୁ ହୋଇଛି। ଗତକାଲି ଜେନିନ୍ର ଉତ୍ତର ପୂର୍ବ ଅନ୍ତର୍ଗତ କଫରଦାନ ଅଞ୍ଚଳରେ ଇସ୍ରାଏଲ୍ ସେନା ପକ୍ଷରୁ ଆକ୍ରମଣ ହୋଇଥିଲା। ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ ସେନା ଛଅ ଜଣଙ୍କର ମୃତ୍ୟୁ ହେବା ନେଇ ସ୍ୱୀକାର କରିଛି। ତେବେ ସେମାନଙ୍କ ମଧ୍ୟରେ ଚାରି ଜଣ ଆତଙ୍କବାଦୀ ଏବଂ ସେହି ଗ୍ରାମର ଦୁଇ ଜଣ ଯୁଦ୍ଧ କରୁଥିବା ବ୍ୟକ୍ତି ଥିଲେ। ତଲାସୀ ଅଭିଯାନ ବେଳେ ସେଠାରେ ଚାରୋଟି ବନ୍ଧୁକ ଜବତ କରାଯାଇଛି ବୋଲି ସେନା କହିଛି। ପୂର୍ବରୁ ରୁଷ ସହ ଆଲୋଚନା ପରେ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ବୈଦେଶିକ ମନ୍ତ୍ରୀମାନେ ପାଲେଷ୍ଟିନୀ ଅଞ୍ଚଳରେ ପରିସ୍ଥିତି ଅଧିକ ଖରାପ ଆଡ଼କୁ ଗତି କରୁଛି ବୋଲି କହିଛନ୍ତି। ତାମିଲନାଡୁରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଶିଶୁ ସମେତ ଚାରିଜଣଙ୍କର ମୃତ୍ୟୁ ହୋଇଛି। ସାଲେମ୍ ନିକଟସ୍ଥ ସୁକୁମ୍ପାଟି ରାସ୍ତାରେ ଆଜି ସକାଳେ ଏକ ଘରୋଇ ବସ୍ ଦୁଇଟି ମୋଟରସାଇକେଲକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ବସ୍ର ଦଶ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ସାଲେମ୍ ହସ୍କିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ୍ କହିଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ କହିଛି, ନିଟ୍ ୟୁଜି 2024 ଫଳ ଘୋଷଣା ପରେ ହସ୍ତଗତ ହେଉଥିବା ବିଭିନ୍ନ ପ୍ରକାର ସନ୍ଦେହ ସମାଧାନର ଲକ୍ଷ୍ୟରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଫଳାଫଳ ନେଇ ପଚରା ଯାଉଥିବା ପ୍ରଶ୍ନ ଏବଂ ପ୍ରକୃତ ତଥ୍ୟ ନେଇ ତର୍ଜମା କରୁଛି। ଏହି ପରୀକ୍ଷାରେ ଛାତ୍ରଛାତ୍ରୀ ରଖିଥିବା 718 ଏବଂ 719 ମାର୍କ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ଏନ୍ଟିଏ କହିଛି, ଦୁଇଜଣଙ୍କ କ୍ଷେତ୍ରରେ ଏହା ଘଟିଛି। ଗ୍ରେସ୍ମାର୍କ ପ୍ରଦାନ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏନ୍ଟିଏ ସ୍ୱଷ୍ଟ କରିଛି। ସମୟସୀମାକୁ ଦୃଷ୍ଟିରେ ରଖି 1563 ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ମାର୍କ ପ୍ରଦାନ କରାଯାଇ ନାହିଁ ବୋଲି ଏନ୍ଟିଏ କହିଛି। ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହି ଘଟଣାରେ ଏକ ଚାରିଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରି ପରିସ୍ଥିତିର ସମୀକ୍ଷା କରୁଛି। ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ନାମିବିଆକୁ 9 ୱିକେଟ୍ରେ ପରାସ୍ତ କରିଛି। ନର୍ଥ ସାଉଣ୍ଡଠାରେ ଆଜି ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ନାମିବିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନାମିବିଆ 17 ଓଭରରେ ସମସ୍ତ ୱିକେଟ୍ ହରାଇ 72 ରନ୍ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ 5 ଓଭର 4 ବଲ୍ରେ 1 ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଅଷ୍ଟ୍ରେଲିଆର ଆଡମ୍ ଜାମ୍ପା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସେ 4 ଓଭରରେ 12 ରନ୍ ଦେଇ 4 ୱିକେଟ୍ ଅକ୍ତିଆର କରିଥିଲେ। ଏହି ବିଜୟ ସହ ଅଷ୍ଟ୍ରେଲିଆ ସୁପର 8 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ନେପାଳ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବା ଥିବା ଅନ୍ୟତମ ମ୍ୟାଚ୍ଟି ବର୍ଷା ଯୋଗୁଁ ସମ୍ଭବ ହୋଇପାରି ନଥିଲା। ଉଭୟଙ୍କୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ଆମେରିକା ଓ ଭାରତ ଆଜି ପରସ୍କରକୁ ଭେଟିବେ। ଗ୍ରୁପ୍ ଏର ଏହି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି 8:00 ଖେଳାଯିବ। ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଥିବାରୁ ତୃତୀୟ ବିଜୟ ସହ ସୁପର 8ରେ ସ୍ଥାନ ସୁରକ୍ଷିତ କରିବାକୁ ଉଦ୍ୟମ କରିବେ। ଭାରତ ପୂର୍ବରୁ ଖେଳିଥିବା ଦୁଇଟିଯାକ ମ୍ୟାଚ୍ରେ ଆୟାରଲାଣ୍ଡ ଏବଂ ପାକିସ୍ତାନକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ଚନ୍ଦ୍ରବାବୁ ନାଇଡୁ। ତାଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର 24 ଜଣ ସଦସ୍ୟ ନେଲେ ଶପଥ। ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ଗଢ଼ିବ ସରକାର। ଦଳର ବରିଷ୍ଠ ନେତା ମୋହନ ଚରଣ ମାଝୀ ଆଜି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ସିଆର୍ପିଏଫ୍ ଯବାନ ଶହୀଦ। ଗାଜାର ଉତ୍ତର ୱେଷ୍ଟବ୍ୟାଙ୍କରେ ଇସ୍ରାଏଲ୍ ସେନାଙ୍କ ଆକ୍ରମଣରେ 6 ଜଣ ପାଲେଷ୍ଟାଇନ୍ଙ୍କର ମୃତ୍ୟୁ ଏବଂ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ନାମିବିଆ ଅଷ୍ଟ୍ରେଲିଆଠାରୁ 9 ୱିକେଟ୍ରେ ପରାସ୍ତ। ଭାରତ ଆମେରିକା ମଧ୍ୟରେ ଆଜି ହେବ ମୁକାବିଲା।